ଧାନ କଟା ବିଲ ସାରା ମଣିଷର କ୍ଷୁଧା ଓ ଝାଳ ବିଞ୍ଚି ହୋଇପଡ଼ିଛି। ଦିନ ସାରା ଭାତ ଓ ପେଜ ବାସ୍ନା ଲହଡ଼ା ମାରୁଛି। ପୃଥିବୀ ଘୋଡ଼ି ହୋଇଛି ଲକ୍ଷ୍ମୀଙ୍କ ପରିଧାନ, ଆଖି ଯୋଉ ଯାଏ ପାଉଛି ସାରି ସାରି ଧାଡ଼ି ଧାଡ଼ି କଟା ଧାନ। ଏବେ କ୍ଷୁଧାକୁ ଚିହ୍ନିବାର ବେଳ, ତୀକ୍ଷ୍ଣ ସୂର୍ଯ୍ୟଙ୍କ ଖୋଲା ଅଗଣାରେ କଟା ଧାନ ଶୁଖିବାର ବେଳ, ଛଣ ଧାନ ଥୁଣ୍ଟା ମରିଯିବାର ବେଳ। ଏବେ ଆଡ଼ୁସାଡ଼ୁ ଗୀତ ଗାଇ ଧାନ ଖାଇବାକୁ ଆସିବା ଚଢ଼େଇଙ୍କ ବେଳ, ଶଗଡ଼ରେ ମୁଣ୍ଡରେ ଥଣ୍ଟରେ ଗୁଞ୍ଚିମୂଷା ପିଠିରେ ଧାନ ବୁହା ହେବାର ବେଳ। ଚଢ଼େଇଟିଏ ପବନରେ ସାଧନ ଭାଙ୍ଗେ କ୍ଲାନ୍ତି ହଟେଇବା ପାଇଁ, ତାପରେ ଆସି ବସି ପଡ଼େ ଦାରୁ ବର୍ତ୍ତି ଯାଇଥିବା ଧାନ ଗଛଟିର ଶୀର୍ଷରେ। ଗଛ ଆନନ୍ଦରେ ସମ୍ଭ୍ରମରେ ନଇ ପଡ଼େ, ଚଢ଼େଇ ତାର ଉଡ଼ିଯାଏ ଥଣ୍ଟରେ ଧାନ ଦିଓଟି ଧରି। ଚଢ଼େଇରେ ଯା ଉଡ଼ି ଯା, ତୋ ବସାରେ ମୋ ପାଇଁ ରାତିକୁ ଅପେକ୍ଷା କରିବୁ, ଧାନ ଖାଇସାରି ଶୋଇପଡ଼ିବନି। ଭାତ ହାଣ୍ଡି ବସେଇ ଦେଇ ତୋ ଗୀତକୁ ମୁଁ ଅପେକ୍ଷା କରିବି, ମନ ଫୁଲାଣିଆ ଗୀତଟିଏ ତୁ ନିଶ୍ଚେ ଗାଇବୁ। ଆର ବର୍ଷକୁ ଏଇ ଧାନ କିଆରୀରେ ପୁଣି ଭେଟ ହେବା କି ନାହିଁ କିଏ ଜାଣେ।